ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମାନବୀୟ ମୂଲ୍ୟବୋଧ ସଙ୍ଗେ ଯୋଡ଼ି ହୋଇକରି ରହିଲେ ସଂସ୍କୃତି ପ୍ରକୃତ ଭାବେ ବିକଶିତ ହେସି ବୋଲି ଆଘର ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର 27 ନମ୍ବର ସ୍ଥାପନା ଦିବସର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ଓଡ଼ିଶାର ସାଂସ୍କୃତିକ ଅଧ୍ୟୟନ ଲାଗି ସମର୍ପିତ ଦେଶର ଏହି ପହିଲା ବିଶ୍ୱବିଦ୍ୟାଳୟ ଓଡ଼ିଶାନ ସ୍ଥାପନା ହେବାଟା ଗୋଟିଏ ଉପଯୁକ୍ତ ପଦକ୍ଷେପ ଆଏ ବୋଲି ଶ୍ରୀ ନାଇଡୁ କହିଛନ୍। ସମାରୋହଟି ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୋଗ ଦେଇକରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଖାଲି ପରମ୍ପରାର ରକ୍ଷକ ନୁହଁ, ସମ୍ଭାବ୍ୟ ସାଂସ୍କୃତିକ ଉଦ୍ୟୋଗୀ ଆନ୍ ବୋଲି କହିଛନ୍। ଏହି ଅବସରରେ ବିଶ୍ୱବିଦ୍ୟାଳୟନ 74 କୋଟି ଟଙ୍କା ଖର୍ଚ୍ଚାଥି ଗୋଟିଏ ପ୍ରେକ୍ଷାଳୟ ଆଉ 30 କୋଟି ଟଙ୍କାର ଗୋଟିଏ ସ୍ପୋର୍ଟସ୍ କମ୍ପ୍ଲେକ୍ସ ତିଆରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଘୋଷଣା କରିଛନ୍। ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କର ଜନ୍ମ ଶତବାର୍ଷିକୀ ଆଜି ପାଳନ କରାଯାଉଛି। ସକାଳବେଳା ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ନ ହେବାରକେ ଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଲ୍ ଯୋଗ ଦେବେ। ବେଲବୁଡ଼େ ରବୀନ୍ଦ୍ର ମଣ୍ଡପ ନ ହେବାରକେ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମଟି ନାଁ କରା ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନିଜର କଳାର ପ୍ରଦର୍ଶନ କରିବେ। ଓଡ଼ିଶାର ଶିଳ୍ପ ସମୃଦ୍ଧ ଦୁଇ ସହର ସମ୍ବଲପୁର ଆଉ ଝାରସୁଗୁଡ଼ା ଭିତରେ ଯୋଗାଯୋଗକେ ଆହୁରି ବର୍କସ୍ କରବାର ଲାଗି ଆଉ ଗୋଟିଏ ବିକଳ୍ପ ଜାତୀୟ ରାଜପଥ ତିଆରି କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନୂଆଦିଲ୍ଲୀନ ଭେଟିକରି ଅନୁରୋଧ କରିଛନ୍। ସମ୍ବଲପୁର ଆଉ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଅର୍ଥନୀତିର କେନ୍ଦ୍ରସ୍ଥଲ ଆଏ। ନୂଆ ଜାତୀୟ ରାଜପଥ ତିଆରି ହେଲେ ଇଲାକାନ ଶିଳ୍ପାୟନର ଗତି ତୁର୍ତ୍ତି ହେବାର ସହିତ ଓଡ଼ିଶାର ଶିଳ୍ପ ଆଉ ଆଞ୍ଚଳିକ ବିକାଶ କ୍ଷେତ୍ରଟି ଇଟା ଗୋଟିଏ ମାଇଲଖୁଣ୍ଟା ହେବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଭୁବନେଶ୍ୱର ଲୋକଭବନ ଉଦ୍ୟାନ ଆଇବା 10 ତାରିଖନୁ 20 ତାରିଖ ତକ ସର୍ବସାଧାରଣଙ୍କ ଲାଗି ଖୋଲାଯିବା। ଉପରବେଳା 2:30 ବଜେନୁ ବେଲବୁଡ଼ର 6:15 ତକ ଉଦ୍ୟାନ ଖୋଲା ରହିବା। ଖାଲି ମୋବାଇଲ୍ ଆପ୍ ଜରିଏ ପଞ୍ଜୀକରଣ କରିଥିବା ଲୋକ ଭିତରକେ ଯିବା ଲାଗି ଅନୁମତି ମିଳିବା। ଏଥିଲାଗି କେନ୍ସି ଶୁଳ୍କ ଦେବାରକେ ନାଇଁ ପଡ଼େ। ଇତାର ଛଡ଼ା ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଲାଗି ଉଦ୍ୟାନ ଖୋଲିବାର ସମୟ ସକାଳବେଳା ରଖାଯାଇଛି। ପକ୍ଷୀ ଗାଁ ଭାବେ ଘୋଷିତ ହୋଇଥିବା ବରଗଡ଼ ଜିଲ୍ଲାର ଅମ୍ବାଭୁନା ବ୍ଲକର ଗୋବିନ୍ଦପୁର ଆଉ ହୀରାକୁଦ ଜଲଭଣ୍ଡାର ନ ଆଇବା 18 ତାରିଖନୁ ପକ୍ଷୀ ଗନ୍ତି ମୂଲ ହେବା। ଏଥିଲାଗି ପ୍ରସ୍ତୁତି ଶେଷ କ୍ଷେପ୍ତି ପହଞ୍ଚିଛେ ବୋଲି ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍। ସାରା ଦେବ୍ରିଗଡ଼ ଅଭୟାରଣ୍ୟ ଆଉ ହୀରାକୁଦ ଜଲଭଣ୍ଡାର ଇଲାକାନ ପକ୍ଷୀ ଗନ୍ତି ଲାଗି 21 ସେକ୍ଟରଟି ଭାଗ କରାଯାଇଥିବା ବେଳେ 32 ପକ୍ଷୀ ବିଶେଷଜ୍ଞଙ୍କୁ ଏଥିଲାଗି ନିୟୋଜିତ କରାଯାଇଛି। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଗଲାକାଲି ଯୁବ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ରେଡ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ମହାନଗର ନିଗମ ଆୟୁକ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଲିଉଡ୍ର ନାଁକରା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା 5-ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜୁନାଗଡ଼ ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 5 ଦିନ ଭିତରେ ମେଳାଥି 11,18,00,000 ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ହୋଇଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ ଫକୀର ପଟ୍ଟନାୟକ ମଚାନ ସୁବର୍ଣ୍ଣପୁର ଲୋକ ମହୋତ୍ସବ ମହିମା 2026 ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ସକାଳବେଳା ଭୀମଭୋଇଙ୍କ ସମାଧିପୀଠ ଖଲିଆପାଲିନୁ ବ୍ରହ୍ମଜ୍ୟୋତି ଆସ୍ଲାଉତରୁ ଲୋକକଳାକାରଙ୍କୁ ନେଇକରି ଗୋଟିଏ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ତାରୁତରୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କର ଅଧ୍ୟକ୍ଷତାଠି ହୋଇଥିବା ଉଦ୍ଘାଟନୀ ସମାରୋହଟି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାର ଉଦ୍ଘାଟନ କରିଛନ୍। ମେଳାଥି ଭିନ୍ ଭିନ୍ ବିଭାଗର 19 ଷ୍ଟଲ୍ ଲାଗିଛି। ଏହି ଅବସରରେ ସଫଲ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ସମାରୋହଟି ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମେଳାଥି ଭିନ୍ ଭିନ୍ ବିଭାଗର 35 ଷ୍ଟଲ୍ ଲାଗିଛି। ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଲାଗି ଭଲ କାମ କରିଥିବା ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାଠି ତାଙ୍କର କାର୍ଯ୍ୟାଳୟ ପରିସରର ଜିଲ୍ଲା ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ବିଭାଗର କାମକାଜ ଡିଜିଟାଲ ମାଧ୍ୟମ ବାବଦେ ଆଲୋଚନା କରିବାର ସହିତ ଜିଲ୍ଲାର ପ୍ରଗତି ଲାଗି ରାଜସ୍ୱ ପ୍ରଶାସନ ଲୋକଙ୍କ ପାଖେ ପହଞ୍ଚାବାର ଜରୁରୀ ଆଏ ବୋଲି କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ରାଜ୍ୟ କ୍ରୀଡ଼ା ବିଭାଗ ତରଫୁ ସିଏମ୍ ଟ୍ରଫି 2025 ବଛା ହୋଇଥିବା ଫୁଟବଲ ଖେଳାଳିମାନଙ୍କର ପ୍ରବେଶ ସମାରୋହ ଗଲାକାଲି ହୋଇଯାଇଛି। ସମାରୋହଟି କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ତରଫୁ ନିଆଯାଉଥିବା ସବୁ ସୁବିଧା ସୁଯୋଗ ବାବଦେ ଜଣାବାର ସହିତ ରାଜ୍ୟକେ ଫୁଟବଲ ଖେଳି 1 ନମ୍ବର ରାଜ୍ୟ ଭାବେ ଗଢ଼ବାର ଲାଗି ଆହ୍ୱାନ ଦେଇଛନ୍। এছিন আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7:02 জুহার।